ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀଥି ଯୋଗ ଦେବାର୍ ଲାଗି ଆଜି ଭୁବନେଶ୍ୱର ଆସ୍ବେ। ଭୁବନେଶ୍ୱର ଜନତା ମଇଦାନଠାରେ ଆଇଜ୍ ଆର୍ ଆଇବା କାଏଲ୍ ହେବାର୍କେ ଥିବା ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକେ ପ୍ରଧାନମନ୍ତ୍ରୀ ଦିନର 10:30 ଉଦ୍ଘାଟନ କରିବେ। କାର୍ଯ୍ୟକ୍ରମ ଉଦ୍ଘାଟନ ଆଗହନୁ ପ୍ରଧାନମନ୍ତ୍ରୀ ବାର୍ତ୍ତା ଦେଇକରି କହିଛନ୍, ସରକାରଙ୍କର ମହତ୍ୱାକାଂକ୍ଷୀ ଅଭିଯାନ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ କରିବାର ଦିଗେ ଓଡ଼ିଶା ଗୋଟିଏ ବଡ଼ ଭୂମିକା ନେବା। ନିବେଶକମାନଙ୍କୁ ଆକୃଷ୍ଟ କରିବାରକେ ନେଇକରି ଓଡ଼ିଶାର ନୀତି ସରକାରଙ୍କର ପୂର୍ବୋଦୟ ଭିଜନକେ ଆଗ୍କେ ନେବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ମଇଦାନରେ ହେବାକୁ ଥିବା ସମ୍ମିଳନୀ ଉଦ୍ଘାଟନୀ ଅଧିବେଶନଟି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖିଆ କୁନୁ ଭାବେ ଯୋଗ ଦେବେ। ସମ୍ମିଳନୀଥି ରାଇଜେ ପାଖାପାଖି 5,00,000 କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଛେ। ଦେଶ ଆର୍ ବିଦେଶନୁ ଭିନ୍ ଭିନ୍ ଶିଳ୍ପ ସଂସ୍ଥାର 7,500 ଅୟତ୍କା ଶିଳ୍ପ ପ୍ରତିନିଧି ଆର୍ ନିବେଶକ ସମ୍ମିଳନୀଥି ଯୋଗ ଦେବେ। ତିନିଟା ଅଧିବେଶନଟି ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍ ଇନ୍ ଓଡ଼ିଶା, ମହିଳା ଉଦ୍ୟୋଗୀଙ୍କ ଭିତରେ ଆଲୋଚନା କରାଯିବା। ଦୁଇଦିନିଆ ସମ୍ମିଳନୀ ଉତରୁ ଆଇବା 30 ସାଧାରଣ ଲୋକ ଲାଗି ପ୍ରଦର୍ଶନୀ ଖୋଲା ରହିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ଗସ୍ତ ଲାଗି କମିଶନରେଟ୍ ପୁଲିସ୍ ତରଫୁ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ରାଜଧାନୀକେ କଡ଼ା ସୁରକ୍ଷା ଘେର୍ତି ରଖାଯାଇଛି ବୋଲି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଲାଗି 60 ପ୍ଲାଟୁନ୍ରୁ ଅୟତ୍କା ପୁଲିସ୍ ଫୋର୍ସ ଆଉ 400 ଅୟତ୍କା ଅଧିକାରୀ ମୁତୟନ ଅଛନ୍। ଉତ୍ତରାଖଣ୍ଡର ଡେରାଡୁନ୍ଠାରେ ଆଇଜ 38 ଜାତୀୟ କ୍ରୀଡ଼ା ଉତ୍ସବ ଉଦ୍ଘାଟନ ହେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେରାଡୁନ୍ର ମହାରଣା ପ୍ରତାପ କ୍ରୀଡ଼ା ମହାବିଦ୍ୟାଳୟଠାରେ ଜାତୀୟ କ୍ରୀଡ଼ା ମହାକୁମ୍ଭକେ ଉଦ୍ଘାଟନ କରିବେ। ଫେବୃୟାରୀ 14 ତକ ହେବାର୍କେ ଥିବା ଏହି ଜାତୀୟ କ୍ରୀଡ଼ା ଉତ୍ସବଟି 35 ବର୍ଗଥି ଦେଶର 10,000 ଖେଳାଳି ଭାଗ ନେବେ। ଜାତୀୟ କ୍ରୀଡ଼ାର ସିଧା ପ୍ରସାରଣ ଦୂରଦର୍ଶନ ନ୍ୟୁଜ୍ ଚ୍ୟାନେଲ୍ଟି ହେବା। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ବିକଶିତ ଭାରତ ଗଠନ ଦିଗେ ପ୍ରେରଣା ସାଜବା ବୋଲି ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି କହିଛନ୍। ଗଲାକାଲ କନ୍ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି ସିଆଇଆଇର ୟଙ୍ଗ୍ ଇଣ୍ଡିଆନ୍ସ ଭୁବନେଶ୍ୱର ଶାଖା ଆନୁକୂଲ୍ୟ ହୋଇଥିବା ଅଧିବେଶନଟି ଯୋଗ ଦେଇକରି ରାଜ୍ୟପାଳ କହିଛନ୍, ବିକଶିତ ଓଡ଼ିଶା ଗଠନ ଲାଗି ଉତ୍କର୍ଷ ଓଡ଼ିଶା ଗୋଟିଏ ସୁଯୋଗ ବନାବା। ଓଡ଼ିଶାନ କେତନି କେତେ ସମ୍ଭାବନା ରହିଛେ, ଇନର୍ ପ୍ରାକୃତିକ ସମ୍ପଦ, ପର୍ଯ୍ୟଟନ, ବେଳାଭୂମି ଆର୍ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମଟି ସାମିଲ ହେବାର୍କେ ଆସୁଥିବା ନିବେଶକମାନଙ୍କୁ ଆକର୍ଷଣ କରବାର ମାଧ୍ୟମ ସାଜବା ବୋଲି ରାଜ୍ୟପାଳ କହିଛନ୍। ଶିଳ୍ପର ଭିନ୍ ଭିନ୍ କ୍ଷେତ୍ରଟି ସଫଳତାର ଗାଥା ଲେଖିକରି ଓଡ଼ିଶା ଏହାଦେ ଦେଶର ବିକାଶଟି ବଡ଼ ଭୂମିକା ନେଉଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମର ଉଦ୍ଘାଟନର ଆଗହନୁ ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇର ଜାତୀୟ ପରିଷଦ ବୈଠକଟି ନିବେଶକମାନଙ୍କୁ ଆହ୍ୱାନ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଓଡ଼ିଶାକେ ପୂର୍ବୋଦୟ ଆଧାରଥି 1 ନିବେଶ ସ୍ଥାନ ଆର୍ ଦେଶର ବିକାଶଥି ଅଗ୍ରଦୂତ କରାହେବା। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମଟି ଜାତୀୟ ଶିଳ୍ପ ଅଂଶୀଦାର ଭାବେ ସିଆଇଆଇର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶିଳ୍ପ ଅଂଶୀଦାରମାନଙ୍କ ସାଙ୍ଗେ ମିଶିକରି ରାଜ୍ୟ ସରକାର ବିକାଶ ଦିଗେ କାମ କରିବେ। ନିବେଶକମାନଙ୍କ ଲାଗି ରାଜ୍ୟର ସବୁ ଦ୍ୱାର ଖୋଲା ରହିବା ଆର୍ ଶିଳ୍ପ ଭିତ୍ତିଭୂମି ଲାଗି ସରକାର ବର୍କସ୍ ପାଣ୍ଠି ବରାଦ କରିଛନ୍ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍। ସାମାଜିକ ଗଣମାଧ୍ୟମର କଣ୍ଟେଣ୍ଟ କ୍ରିଏଟର, ଏନିମେସନ୍ ମେକର, ଗେମ୍ ଡେଭଲପରମାନଙ୍କ ଲାଗି କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟ ତରଫୁ ପୁରସ୍କୃତ କରାଯିବା। ଭାରତନ ହେବାର୍କେ ଥିବାର ପହିଲା ବିଶ୍ୱ ଅଡିଓ ଭିଜୁଆଲ୍ ଏଣ୍ଟରଟେନ୍ମେଣ୍ଟ ସମିଟ୍ ୱେବ୍ସ ଆୟୋଜନ ଆଗହନୁ ମନ୍ତ୍ରଣାଳୟ ତରଫୁ ଏହି ପୁରସ୍କାର ଘୋଷଣା କରାଯାଇଛି। କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୃଜନଶୀଳ କଣ୍ଟେଣ୍ଟ ଫାର୍ମ ଆର୍ କଣ୍ଟେଣ୍ଟ କ୍ରିଏଟରମାନଙ୍କର ଭେଟ୍ କରାବାର୍ ଲାଗି ଗଲାକାଲ ୱେବ୍ସ ବଜାର ଶୁଭାରମ୍ଭ କରିକରି ପୁରସ୍କାର ବାବଦେ ଘୋଷଣା କରିଛନ୍। ସରକାରଙ୍କର ଏହି ପଦକ୍ଷେପ ଭାରତକେ କଣ୍ଟେଣ୍ଟ ବନାବାର ଗୋଟିଏ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରବା ଆର୍ କଣ୍ଟେଣ୍ଟ କ୍ରିଏଟରମାନଙ୍କୁ ତହଙ୍କାବା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍। ରାଜ୍ୟ ସରକାରଙ୍କର ତୀର୍ଥଯାତ୍ରା ଯୋଜନାଟି ଆଜି 5 ଜିଲ୍ଲାର 800 ବରିଷ୍ଠ ନାଗରିକ 10 ତୀର୍ଥସ୍ଥାନ ବୁଲବାର ଲାଗିଯିବେ। ଇ ଟ୍ରେନ୍ ବ୍ରହ୍ମପୁର ରେଲ ଷ୍ଟେସନ୍ରୁ 11:45 ବରିଷ୍ଠ ନାଗରିକମାନଙ୍କୁ ନେଇକରି ଯାତ୍ରା ମୁଲ କରବା। ତୀର୍ଥଯାତ୍ରୀ ଟ୍ରେନ୍ ବ୍ରହ୍ମପୁରଠାରୁ ଶିରିଡ଼ି ନାସିକ୍କେ ଯାତ୍ରା କରବା ବୋଲି ପର୍ଯ୍ୟଟନ ବିଭାଗ ତରଫୁ ସୂଚନା ଦିଆଯାଇଛି। ସେଥିଭିତରେ ବୌଦ୍ଧନୁ 55 ବରିଷ୍ଠ ନାଗରିକ ରହିଛନ୍। ରାଇଜେ ଏପ୍ଟକ 9 ଅୟତ୍କା ପଞ୍ଜିକୃତ ଚାଷୀ ମଣ୍ଡିମାନଙ୍କେ ଧାନ ବିକିଛନ୍। ଇ ଖେଡ଼ର ପଞ୍ଜିକୃତ ହୋଇଥିବା ଚାଷୀମାନଙ୍କ ଭିତରୁ 50% ଧାନ ବିକି ସାରିଲେନ। ଧାନ ଘିନ୍ବାର ଋତୁରୁ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ବାବଦେ 9,069 କୋଟି ଟଙ୍କା ଆର୍ ଇନ୍ପୁଟ୍ ସାହାଯ୍ୟ ବାବଦେ 3,154 କୋଟି ଟଙ୍କା ଚାଷୀମାନଙ୍କୁ ଦେଇସାରିଛନ୍। ପଶ୍ଚିମ ଓଡ଼ିଶା ସହିତ କେତେଟା ଜିଲ୍ଲାନୁ ଧାରିଜ ଲକ୍ଷ୍ୟର 90% ଧାନ ଘିନା ସରିଲାନ। ଆଉ କିଛିଦିନ ଭିତରେ ଧାନ ଘିନା ପୂରା ଶେଷ ହେବା ବୋଲି ଯୋଗାଣ ବିଭାଗ ତରଫୁ ସୂଚନା ଦିଆଯାଇଛି। ହକି ଇଣ୍ଡିଆ ଲିଗ୍ର ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ଠାରେ ଆଜି ବେଲବୁଡ଼ାର 8:15 ଟିମ୍ ଗୁନାସିକା ଆର୍ ହାଇଦ୍ରାବାଦ ତୋଫାନ ଭିତରେ ମ୍ୟାଚ୍ ହେବା। ଗଲାକାଲି ହୋଇଥିବା ମ୍ୟାଚ୍ଟି ସୁରମା ହକି କ୍ଲବ 5-3 ବେଦାନ୍ତ କଳିଙ୍ଗ ଲାନ୍ସନ୍ସନୁ ଜିତିଛେ। ସେନ୍ତା ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ 2-1 ଦିଲ୍ଲୀ ଏସ୍ଜି ପାଇପର୍ସନୁ ଜିତିଛେ। ଏଚ୍ନି ଆଞ୍ଚଳିକ ଖବର ନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।